ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସୁସ୍ଥ ଆୟୁ ପାଇଁ ଯୋଗ ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଦ୍ୱାଦଶ ଆନ୍ତର୍ଜାତିକ ଯୋଗ ଦିବସ। ଯୋଗ ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିଛି କହିଲେ ପ୍ରଧାନମନ୍ତ୍ରୀ। କୋଲକାତାରୁ 3 ଯୁଦ୍ଧ ଜାହାଜକୁ ଆଜି ଭାରତୀୟ ନୌସେନାରେ ସାମିଲ କରିବେ ପ୍ରଧାନମନ୍ତ୍ରୀ। ଦେଶର 551 ସହରରେ ଆଜି ଅନୁଷ୍ଠିତ ହେବ ନିଟ୍ UG ପୁନଃ ପ୍ରବେଶିକା ପରୀକ୍ଷା ଏବଂ 3 ସିରିଜ୍ ବିଶିଷ୍ଟ କ୍ରିକେଟ୍ ଫାଇନାଲରେ ଆଜି ଅନୁଷ୍ଠିତ ହେବ ଭାରତ ଏ ଓ ଶ୍ରୀଲଙ୍କା ଏ ମଧ୍ୟରେ ମ୍ୟାଚ୍। ଯୋଗର ଶାରୀରିକ ମାନସିକ ଓ ଆଧ୍ୟାତ୍ମିକ ଉପକାରିତା ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ବିଶ୍ୱବ୍ୟାପୀ ଦ୍ୱାଦଶ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ସୁସ୍ଥ ଆୟୁ ପାଇଁ ଯୋଗ। ଏହା ମାଧ୍ୟମରେ ସମସ୍ତ ବୟସବର୍ଗର ଲୋକଙ୍କ ପାଇଁ ଯୋଗର ଗୁରୁତ୍ୱ ଓ ସୁସ୍ଥ ଜୀବନଶୈଳୀ ଗଠନରେ ଏହାର ଭୂମିକା ଉପରେ ଗୁରୁତ୍ୱାରୋପ କରାଯାଉଛି। ଆନ୍ତର୍ଜାତିକ ଯୋଗ ଦିବସର ମୁଖ୍ୟ କାର୍ଯ୍ୟକ୍ରମ ପଶ୍ଚିମବଙ୍ଗ କୋଲକାତାର ଐତିହାସିକ ରେଡ୍ ରୋଡ୍ଠାରେ ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ଶ୍ରୀ ମୋଦି କହିଥିଲେ ଯୋଗ ସମସ୍ତଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିଛି। ଯୋଗ କୌଣସି ଗୋଟିଏ ଆୟୁବର୍ଗ ପାଇଁ ସୀମିତ ନୁହେଁ, ବରଂ ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ। ଯୋଗ ମାଧ୍ୟମରେ ବୟସ ବଢ଼ିବା ସହ ଜଣେ ବ୍ୟକ୍ତି ସୁସ୍ଥ ଓ ସକ୍ରିୟ ରହିପାରିବ ବୋଲି ଶ୍ରୀ ମୋଦି କହିଛନ୍ତି।
ଭାରତ ମେଁ ହିମାଳୟ ସେ ଲେକର ହିନ୍ଦ ମହାସାଗର ତକ ପୂର୍ବୋତ୍ତର ଔର ପୂରବ ମେଁ ବଙ୍ଗାଳ ସେ ଲେକର ପଶ୍ଚିମ ମେଁ ସୌରାଷ୍ଟ୍ର ତକ ପୁରା ଦେଶ ଯୋଗ କି ଉର୍ଜା ସେ ଚୈତନ୍ୟ ସେ ଭରା ହୁଆ ନଜର ଆ ରହା ହେ। ପୁରା ଦେଶ ପୁରା ବିଶ୍ୱ ଏକ ଦୂସରେ ସେ ଜୁଡ଼ା ହୁଆ ନଜର ଆ ରହା ହେ ଔର ଯହୀ ତୋ ଯୋଗ କି ତାକତ ହେ। ଯୋଗ ସବକୋ ଯୋଡ଼ତା ହେ, ଯୋଗ ସବକୋ ସାଥ ଲାତା ହେ।
ଯୋଗ କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟାରେ ଜନସାଧାରଣ ରେଡ୍ ରୋଡ୍ରେ ଯୋଗଦେବା ସହ ଦେଶ ଓ ବିଦେଶର ବହୁ ନାଗରିକ ଆଭାସୀ ଜରିଆରେ ଭାଗ ନେଇଛନ୍ତି। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଦେଶର 100 ପ୍ରତୀକାତ୍ମକ ସ୍ଥାନରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ନୂଆଦିଲ୍ଲୀର ଲାଲକିଲ୍ଲା ସମେତ ଦେଶର ପ୍ରମୁଖ 12 ଐତିହାସିକ ସ୍ଥଳୀରେ ଯୋଗ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଉତ୍ତରାଖଣ୍ଡର ହରିଦ୍ୱାର, ଓଡ଼ିଶାର କୋଣାର୍କ, କର୍ଣ୍ଣାଟକର ହାମ୍ପି, ତାମିଲନାଡୁର ମହାବଳୀପୁରମ୍, ମହାରାଷ୍ଟ୍ରର ମୁମ୍ବାଇ, ବିହାରର ନାଳନ୍ଦା, ଗୁଜରାଟର ଅହମ୍ମଦାବାଦ, ଉତ୍ତରପ୍ରଦେଶର ସାରନାଥ, ଲଦାଖର ଲେହ, ତେଲଙ୍ଗାନାର ହାଇଦ୍ରାବାଦ ଏବଂ ଆସାମର ସିଲଚରଠାରେ ସ୍ୱତନ୍ତ୍ର ଯୋଗ କାର୍ଯ୍ୟକ୍ରମ ଜାରି ରହିଛି। ବିଶ୍ୱର 2500 ସ୍ଥାନରେ ମଧ୍ୟ ଯୋଗ ଦିବସ ପାଳନ କରାଯାଉଛି। 2014 ମସିହାରେ ଜାତିସଂଘ ସାଧାରଣ ପରିଷଦରେ ଭାରତର ଯୋଗ ଦିବସ ପାଳନ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ମିଳିବା ପରେ 2015 ମସିହାଠାରୁ ଜୁନ୍ 21 ତାରିଖରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇ ଆସୁଛି। ଦେଶ ତଥା ବିଦେଶର ବିଭିନ୍ନ ସ୍ଥାନରେ ଯୋଗାଭ୍ୟାସ, ସଚେତନତା କାର୍ଯ୍ୟକ୍ରମ ଓ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଛି। ଲକ୍ଷାଧିକ ଲୋକ ଯୋଗାଭ୍ୟାସରେ ସାମିଲ ହୋଇ ସୁସ୍ଥ ଜୀବନ ପାଇଁ ଯୋଗକୁ ଦୈନନ୍ଦିନ ଜୀବନର ଅଂଶ କରିବାକୁ ସଂକଳ୍ପ ନେଉଛନ୍ତି। ମଧ୍ୟପ୍ରଦେଶର ଜବଲପୁରଠାରେ ଆଜି ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେଇଥିଲେ। ସଦରସ୍ଥିତ ଗ୍ୟାରିସନ୍ ପଡ଼ିଆରେ ଏହି ଯୋଗ ଉତ୍ସବ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମ ପରେ ରାଷ୍ଟ୍ରପତି ରାଣୀ ଦୁର୍ଗାବତୀ ବିଶ୍ୱବିଦ୍ୟାଳୟର 36ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ରାଜ୍ୟପାଳ ମଙ୍ଗୁଭାଇ ପଟେଲ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ। ପରେ ରାଷ୍ଟ୍ରପତି କୁନୋ ଜାତୀୟ ଉଦ୍ୟାନ ଗସ୍ତ କରି ସେଠାରେ ବସବାସ କରୁଥିବା ସହରିଆ ଆଦିବାସୀ ସମ୍ପ୍ରଦାୟ, ଚିତା ଟ୍ରାକର ଏବଂ କ୍ଷତ୍ରିୟ ଦଳଗୁଡ଼ିକ ସହ ଆଲୋଚନା କରିବେ। ଆନ୍ତର୍ଜାତିକ ଯୋଗ ଦିବସର ଅବ୍ୟବହିତ ପୂର୍ବରୁ ଗତକାଲି ବିଦେଶର ବହୁ ସ୍ଥାନରେ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାନାଡ଼ାର ଟରଣ୍ଟୋଠାରେ ସରକାରୀ ଅଧିକାରୀ, କୂଟନୀତିଜ୍ଞ, ଯୋଗ ପ୍ରଶିକ୍ଷକ ଓ ବିଭିନ୍ନ ସମ୍ପ୍ରଦାୟର ନେତୃବୃନ୍ଦମାନେ ଯୋଗାଭ୍ୟାସ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ଭାରତର କନ୍ସୁଲ୍ ଜେନେରାଲ୍ ଯୋଗର ଅସାଧାରଣ ଶକ୍ତି ବିଷୟରେ ଉପସ୍ଥାପନ କରି ଏହାର ଉପକାରିତା ସମ୍ପର୍କରେ ସୂଚନା ଦେଇଥିଲେ। ବ୍ରାଜିଲରେ ଭାରତୀୟ ଦୂତାବାସ ପକ୍ଷରୁ ଆୟୋଜିତ ଯୋଗ କାର୍ଯ୍ୟକ୍ରମରେ ରାଷ୍ଟ୍ରଦୂତ ଦିନେଶ ଭାଟିଆ ଯୋଗ ଦିବସର ମହତ୍ତ୍ୱ ସମ୍ପର୍କରେ କହିଥିଲେ। ଡେନମାର୍କରେ ରାଷ୍ଟ୍ରଦୂତ ମନୀଷ ପ୍ରଭାତଙ୍କ ଅଧ୍ୟକ୍ଷତାରେ ଯୋଗ ଦିବସ ପାଳନ କରାଯାଇଥିଲା। ୱାଶିଂଟନ୍ ଡିସିରେ ମଧ୍ୟ ଶତାଧିକ ନାଗରିକ ଯୋଗ ଦିବସ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ ପକ୍ଷରୁ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏଥିରେ 1500ରୁ ଅଧିକ ବରିଷ୍ଠ ନାଗରିକ ଭାଗ ନେଇଛନ୍ତି। ସୁସ୍ଥ ଆୟୁ ପାଇଁ ଯୋଗ ବାର୍ତ୍ତା ନେଇ ମନ୍ତ୍ରଣାଳୟ ପକ୍ଷରୁ ମାନସିକ ସୁସ୍ଥତା ଏବଂ ଦୀର୍ଘ ଜୀବନ ଲାଗି ଯୋଗକୁ ଦୈନନ୍ଦିନ ଜୀବନର ଅଂଶବିଶେଷ ଭାବେ ଅଭ୍ୟାସ କରିବା ଲାଗି ଏହି କାର୍ଯ୍ୟକ୍ରମରେ ସଚେତନତା ସୃଷ୍ଟି କରାଯିବ ବୋଲି କହିଛି। ସୂଚନା ଅନୁଯାୟୀ ବରିଷ୍ଠ ନାଗରିକମାନେ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଶେଷ ଯୋଗାଭ୍ୟାସ କରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କୋଲକାତାରେ ଭାରତୀୟ ନୌସେନାର 3 ଯୁଦ୍ଧପୋତ ଆଇଏନ୍ଏସ୍ ଦୁନାଗିରି, ଆଇଏନ୍ଏସ୍ ସଂଶୋଧକ ଏବଂ ଆଇଏନ୍ଏସ୍ ଆଗ୍ରୟକୁ ନୌସେନାରେ ସାମିଲ କରିବେ। ଏହି 3 ଜାହାଜ ସମ୍ପୂର୍ଣ୍ଣ ଭାବେ ଭାରତରେ ନିର୍ମାଣ କରାଯାଇଥିବା ବେଳେ ଆତ୍ମନିର୍ଭର ଭାରତ ଓ ସ୍ୱଦେଶୀ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଏକ ମହତ୍ତ୍ୱପୂର୍ଣ୍ଣ ସଫଳତା ବୋଲି କୁହାଯାଇଛି। ଆଇଏନ୍ଏସ୍ ଦୁନାଗିରି ଏକ ଅତ୍ୟାଧୁନିକ ଷ୍ଟେଲ୍ଥ ଫ୍ରିଗେଟ୍, ଆଇଏନ୍ଏସ୍ ସଂଶୋଧକ ଏକ ବୃହତ୍ ସର୍ଭେ ଜାହାଜ ଏବଂ ଆଇଏନ୍ଏସ୍ ଆଗ୍ରୟ ଏକ ପରମାଣୁ ବିରୋଧୀ ଯୁଦ୍ଧ ଜାହାଜ। ଏହି ପ୍ଲାଟଫର୍ମଗୁଡ଼ିକ ଭାରତୀୟ ନୌସେନାର ଯୁଦ୍ଧ କ୍ଷମତା, ସାମୁଦ୍ରିକ ସର୍ଭେ ଏବଂ ଉପକୂଳ ସୁରକ୍ଷାକୁ ଅଧିକ ସୁଦୃଢ଼ କରିବ। ସୂଚନା ଅନୁଯାୟୀ ଆଇଏନ୍ଏସ୍ ଦୁନାଗିରିରୁ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର, ମଧ୍ୟମ ରେଞ୍ଜର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ସଂଶୋଧକ ଗଭୀର ଜଳରେ ଶତ୍ରୁପକ୍ଷର ମୁକାବିଲା କରିପାରିବା ଭଳି ବ୍ୟବସ୍ଥା କରାଯାଇଛି। ଆଇଏନ୍ଏସ୍ ଆଗ୍ରୟରେ ଆଧୁନିକ ଯୁଦ୍ଧାସ୍ତ୍ର ପରିବହନ ସହ ରକେଟ୍ ଉତ୍କ୍ଷେପଣ ବ୍ୟବସ୍ଥା କରାଯାଇଛି। ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଆଜି ଅନୁଷ୍ଠିତ ହେଉଛି। ଦେଶର 551 ସହର ଏବଂ ବିଦେଶର 14 ସହରରେ 22 ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଏହି ପ୍ରବେଶିକା ପରୀକ୍ଷା ଦେବେ। ଇଂରାଜୀ ସମେତ 12 ଭାରତୀୟ ଭାଷାରେ ପରୀକ୍ଷା ଅନୁଷ୍ଠିତ ହେବ। ନିଟ୍ ୟୁଜି ପ୍ରବେଶିକା ପରୀକ୍ଷାକୁ ସ୍ୱଚ୍ଛ ଢଙ୍ଗରେ ପରିଚାଳନା କରିବା ଲାଗି ଗତକାଲି ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ଦେଶବ୍ୟାପୀ ମକ୍ ଡ୍ରିଲ୍ କରାଯାଇଥିଲା। ମକ୍ ଡ୍ରିଲ୍ରେ ଜାମରଗୁଡ଼ିକର କାର୍ଯ୍ୟକାରିତା, ସିସିଟିଭି ନିରୀକ୍ଷଣ, ବାୟୋମେଟ୍ରିକ୍ ପ୍ରମାଣୀକରଣ ବ୍ୟବସ୍ଥାଗୁଡ଼ିକର 100% କାର୍ଯ୍ୟପ୍ରଣାଳୀ ଯାଞ୍ଚ କରାଯାଇଥିଲା। ଏହି ପରୀକ୍ଷା ପାଇଁ 2 ଲକ୍ଷରୁ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ସେମାନଙ୍କ ମଧ୍ୟରେ ନିରୀକ୍ଷକ, ସହଯୋଗୀ, ପୁଲିସ ଫୋର୍ସ ଓ ପ୍ରଶାସନିକ ଅଧିକାରୀ ରହିଛନ୍ତି। ସ୍ୱଚ୍ଛ ଢଙ୍ଗରେ ପରୀକ୍ଷା ପରିଚାଳନା ପାଇଁ ବହୁମୁଖୀ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପରୀକ୍ଷା ସମୟରେ ସିସିଟିଭି ନିରୀକ୍ଷଣ ସହ ଆଧାର ଆଧାରିତ ଚିହ୍ନଟ ଓ ପରୀକ୍ଷାରେ ନିୟୋଜିତ ଗାଡ଼ିଗୁଡ଼ିକରେ ଜିପିଏସ୍ ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି। ଆଜି ଅପରାହ୍ନ 2:05 ପର୍ଯ୍ୟନ୍ତ ଏହି ପ୍ରବେଶିକା ପରୀକ୍ଷା ହେବାକୁ ଥିବାବେଳେ ଯେକୌଣସି ଭ୍ରମାତ୍ମକ ସୂଚନା ପ୍ରସାରଣ ଯେଭଳି ନ ହେବ ସେ ନେଇ ଏନ୍ଟିଏ ପକ୍ଷରୁ ସାମାଜିକ ଗଣମାଧ୍ୟମଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ପରୀକ୍ଷା ପରିଚାଳନାରେ ସମନ୍ୱୟ ରକ୍ଷା କରିବା ଉଦ୍ଦେଶ୍ୟରେ ସମସ୍ତ ରାଜ୍ୟ ସରକାର ମଧ୍ୟ ପଦକ୍ଷେପ ଗ୍ରହଣ କରିଛନ୍ତି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପରୀକ୍ଷା କେନ୍ଦ୍ରଗୁଡ଼ିକରେ ପାନୀୟ ଜଳ, ଓଆର୍ଏସ୍ ଏବଂ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଥିବା ବେଳେ ପରୀକ୍ଷାର୍ଥୀଙ୍କ ଅଭିଭାବକଙ୍କ ବିଶ୍ରାମ ଲାଗି ବ୍ୟବସ୍ଥା କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମେଘାଳୟର ଶିଲଂସ୍ଥିତ ପୂର୍ବାଞ୍ଚଳ ବାୟୁସେନା କମାଣ୍ଡ ମୁଖ୍ୟାଳୟରେ ଯବାନମାନଙ୍କ ସହ ଆଲୋଚନା ବେଳେ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର, ରଣନୈତିକ ଦୂରଦୃଷ୍ଟି ଏବଂ ନବସୃଜନ ଉପରେ ଗୁରୁତ୍ୱ ଦେଇଛନ୍ତି। ବର୍ତ୍ତମାନର ଅସ୍ଥିର ବିଶ୍ୱରେ ଯେକୌଣସି ପ୍ରକାରର ପରିସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ ରହିବା ଲାଗି ଶ୍ରୀ ସିଂହ ଯବାନମାନଙ୍କୁ କହିଛନ୍ତି। ସେ କହିଛନ୍ତି ବର୍ତ୍ତମାନ ସମୟରେ ଯୁଦ୍ଧ କ୍ଷେତ୍ରରେ ଦେଖାଦେଉଥିବା ସାଇବର ଆହ୍ୱାନ, ପରିବହନ ସମସ୍ୟା, ଯୋଗାଣ ଶୃଙ୍ଖଳ ସୁରକ୍ଷା ଏବଂ ଡ୍ରୋନ୍ର ବ୍ୟବହାର ଭଳି ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ପାରମ୍ପରିକ ପ୍ରସ୍ତୁତି ଯଥେଷ୍ଟ ନୁହେଁ। ଦେଶର ଜାତୀୟ ସୁରକ୍ଷା ବ୍ୟବସ୍ଥାକୁ ଦୃଢ଼ କରି ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ କରିବା ଲାଗି ସମସ୍ତେ ପ୍ରୟାସ କରିବା ଲାଗି ପ୍ରତିରକ୍ଷା ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଦିନିକିଆ ରାଜସ୍ଥାନ ଗସ୍ତରେ ଯାଇ କେତେକ ପ୍ରମୁଖ ରେଳ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ। ରାଜସ୍ଥାନରେ ରେଳଯାତ୍ରୀମାନଙ୍କ ସୁବିଧା ଏବଂ ରେଳ ନେଟୱାର୍କର ସୁଦୃଢ଼ୀକରଣ ଦିଗରେ ଏହି ପ୍ରକଳ୍ପଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହି ଅବସରରେ ଶ୍ରୀ ବୈଷ୍ଣବ ଅନେକଗୁଡ଼ିଏ ଯାତ୍ରୀକୈନ୍ଦ୍ରିକ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ କରିବେ, ଯେଉଁଥିରେ ନୂଆ ପ୍ଲାଟଫର୍ମ ନିର୍ମାଣ, ପ୍ଲାଟଫର୍ମ ସମ୍ପ୍ରସାରଣ ଏବଂ 41 କ୍ଷୁଦ୍ର ଏବଂ ମଧ୍ୟମ ଧରଣର ରେଳ ଷ୍ଟେସନର ଉନ୍ନତିକରଣ ଓ 16 ଷ୍ଟେସନରେ ସମନ୍ୱିତ ଯାତ୍ରୀ ସୂଚନା ବ୍ୟବସ୍ଥା ରହିଛି। 3 ସିରିଜ୍ ବିଶିଷ୍ଟ କ୍ରିକେଟ୍ ଫାଇନାଲ୍ରେ ଭାରତ ଏ ଦଳ ଓ ଶ୍ରୀଲଙ୍କା ଏ ଦଳ ମଧ୍ୟରେ ଆଜି ମ୍ୟାଚ୍ ଅନୁଷ୍ଠିତ ହେବ। ଦାମ୍ବୁଲାଠାରେ ଭାରତୀୟ ସମୟ ପୂର୍ବାହ୍ନ 10:00 ମ୍ୟାଚ୍ ଆରମ୍ଭ ହେବ। ପ୍ରତିଯୋଗିତାର ପ୍ରଥମ ମ୍ୟାଚ୍ରେ ଭାରତ ଏ ଦଳ ଶ୍ରୀଲଙ୍କା ଏ ଦଳକୁ ପରାସ୍ତ କରିଥିବାବେଳେ ତୃତୀୟ ମ୍ୟାଚ୍ରେ ଭାରତ ଏ ଦଳ ସୁପର ଓଭରରେ ପରାସ୍ତ ହୋଇଥିଲା। ସୁସ୍ଥ ଆୟୁ ପାଇଁ ଯୋଗ ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି 12 ଆନ୍ତର୍ଜାତିକ ଯୋଗ ଦିବସ। ଯୋଗ ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିଛି କହିଲେ ପ୍ରଧାନମନ୍ତ୍ରୀ। କୋଲକାତାରୁ 3 ଯୁଦ୍ଧ ଜାହାଜକୁ ଆଜି ଭାରତୀୟ ନୌସେନାରେ ସାମିଲ କରିବେ ପ୍ରଧାନମନ୍ତ୍ରୀ। ଦେଶର 551 ସହରରେ ଆଜି ଅନୁଷ୍ଠିତ ହେବ ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଏବଂ 3 ସିରିଜ୍ ବିଶିଷ୍ଟ କ୍ରିକେଟ୍ ଫାଇନାଲରେ ଆଜି ଅନୁଷ୍ଠିତ ହେବ ଭାରତ ଏ ଓ ଶ୍ରୀଲଙ୍କା ଏ ଦଳ ମଧ୍ୟରେ ମ୍ୟାଚ୍। ସମ୍ବାଦ ଶେଷ ହେଲା।